ନମସ୍କାର, ମୁଁ ସୋନାଲି ପାଣିଗ୍ରାହୀ ବିପୁଳିଙ୍ଗି ଗ୍ରାମରୁ କହୁଛି। ମୁଁ ଆପଣଙ୍କ ଏଇ କୁମାର ପୂର୍ଣ୍ଣମୀ ଉପଲକ୍ଷେ ଗୋଟେ ଗୀତ ଗାଇ ଶୁଣାଇବାକୁ ଚାହୁଁଛି। ଭାବନାରେ ତୁମେ ଥିଲେ, ମୋ ସପନେ ତୁମେ ଥିଲେ, ଚେତନାରେ ତୁମେ ଥିଲେ, ହଜିବିନି ମୁଁ ପ୍ରଭୁ, ହଜିବିନି ମୁଁ ପ୍ରଭୁ, ହଜିବିନି ମୁଁ। ଭାବନାରେ ତୋଳିଥିଲି ସପନର ବାଲି ଘର, ସେ ଘରକୁ ଭାଙ୍ଗି ଦେଇ ଚାଲିଗଲେ ସାଥୀ ମୋର। ଭାବନାରେ ତୋଳିଥିଲି ସପନର ବାଲି ଘର, ସେ ଘରକୁ ଭାଙ୍ଗି ଦେଇ ଚାଲିଗଲେ ସାଥୀ ମୋର। ମୋ ଆଖିରେ ତୁମେ ଥିଲେ, ମୋ ଲୁହରେ ତୁମେ ଥିଲେ, ମୋ ଦୁଃଖରେ ତୁମେ ଥିଲେ, କାନ୍ଦିବିନି ମୁଁ ପ୍ରଭୁ। ମୋ ପ୍ରଭୁ ରାଜନ ତୁମେ, ମୋ ପରାଣ ଧନ ତୁମେ, ସବୁ ଛାଡି ଯିବି ଦିନେ, ତୁମେ ନ ଛାଡ଼ିବ କେବେ। ମୋ ପ୍ରଭୁ ରାଜନ ତୁମେ, ମୋ ପରାଣ ଧନ ତୁମେ, ସବୁ ଛାଡ଼ି ଯିବି ଦିନେ, ତୁମେ ନ ଛାଡ଼ିବ କେବେ। ମୋ ଗୀତରେ ତୁମେ ଥିଲେ, ମୋ ସ୍ୱରରେ ତୁମେ ଥିଲେ, ମୋ ଲୟରେ ତୁମେ ଥିଲେ, ଗାଉଥିବି ମୁଁ।